ओम शांति। आज सकार महावाक्य 25 जून 2026 मधुर सन्तान मने पवित्र हेबार एकमात्र उपाय हेला बापांकर स्मृति। तेणु बापांको मने पकाइबार मेहनती ही अंतिम समय रे कामरे आसीब। प्रश्न, संगम जुगरे निज मस्तक रे केउ तिलक लगाइबा द्वारा ଭବିଷ୍ୟତ ସ୍ୱର୍ଗର ରାଜତ୍ୱର ତିଳକ ମିଳିଯିବ? ଉତ୍ତର, ସଙ୍ଗମ ଯୁଗରେ ନିଜ ମସ୍ତକରେ ଏହି ତିଳକ ଲଗାଅ ଯେ ମୁଁ ଆତ୍ମା ବିନ୍ଦୁ ଅଟେ, ଶରୀର ନୁହେଁ। ମନ ଭିତରେ ସର୍ବଦା ଏହି କଥା ଭାବୁଥାଉ ଯେ ମୁଁ ଆତ୍ମା, ମୋତେ ବାପାଙ୍କଠାରୁ ସମ୍ପତ୍ତି ନେବାର ଅଛି। बाबा मध्य बिंदु अटंती, मु मध्य बिंदु अटे। एही भली स्मृतिर तिलक द्वारा स्वर्गर राजत्वर तिलक प्राप्त हेब। बाबा कहुचंती, मु प्रतिश्रुति देउची, जदि तुमे माने मते मने पकाइबो तेबे अधकल्प पई कांदिबारु रक्षा पाइजिबो। ओम शांति। तुमर एही चिंता रहिबा उचित जे मते बापांको निश्चिंत स्मरण करबाको हेबो, तेबे जाई पवित्र होई परिबी। एथिरे जहा किछे परिश्रम एही जोगरे रहिछे, जहा पिलामाननको द्वारा होई परुनाही, माया बहुत हैरान करुछी। बापांकर स्मृति को भुलाई देउछी, अन्यर स्मृति आसी जाउछी। बाबा बा प्रेमिकंकु मने पकाउ नाहंते, एभले प्रेमिकंकु तो अति कम रे 8 घंटा स्मरण करिपार सेवा देबाकु हेब। अर्थात प्रेमिकंकु स्मरण करिवार सहयोग देबाकु हेब। पिलामाननकु बाबांकु स्मरण करिबा उचित, जेउथिरे बहुत बड़ मेहनत रहिछि। गीतारे मध्य अछि मनमना भव, बाबांकु स्मरण करिछल। उठिबा, बसिबा, चालिबा, बुलिबा समय रे आउ किछि न भाबी, केवल एक बापांको ही स्मरण करुथाओ। शेष समय रे ही स्मृति ही कामरे आसीबो। निजको आत्मा और शरीर मने कर, एबे मते घर को फेरिबा को हेबो। एही मेहनत बहुत करबा को पड़िबो। सकाळ सकाळ गाधुआ पाधुआ करी छात उपरे बा हॉल रे एकांतरे चुकरे बसी जाओ। जेते एकांतरे रहिबो सेते भल हेबो। सर्वदा एही कथा भावुथाओ जे मते बापांको स्मरण करबाको हेबो, बापांको ठारु पूरा संपत्ति नेबाको हेबो। एही मेहनत प्रति 5000 वर्ष परे तुमको करबाको पडुची। सत्य युग, त्रेता द्वापर, कलि युग, केऊ युगरे मध्य तुमको एही मेहनत करबाको पडिबो नाही। एही संगम युगरे ही तुमको बाबा कहुचंती मते मने पकाओ। बस एही समय रे ही बाबा कहुचंती मते मने पकाओ। बाबा मध्य संगम युगरे ही आसिचंती, आउ केबे भी असंती नाही। तुमे मध्य पुरुषार्थर क्रमानुसार एही कथा को जानिच। बहुत संतान बापांको भूली जाउछंती, सेति पई बहुत धोखा खाउछंती। कारण रावण बहुत धोखाबाज अटे। एही रावण ही तुमर अधाकाल पर शत्रु। सेति पई बाबा कहुछंती जे प्रतिदिन सकाळ उठी एही कथार विचार सागर मंथन कर, एवं चाट रख जे केते समय मो बापांको स्मरण करिछि, मोठारु केते कळंकी छाडिथिबो, सबु किछि जोग उपरे ही निर्भर करुछि। पिलामाननको बापांको ठारु पूरा संपत्ति पाइबा पई संपूर्ण चेष्टा करिबा दरकार। नररो नारायण हेबार अछि, या हेउछि प्रकृत सत्य नारायण कथा। भक्त मने पूर्णमी दिन सत्यनारायण पूजा बा पाला करिथांते। एबे तुमे जानुछ आमको सोळकला संपूर्ण हेबार अछि। सत्य पितांको स्मरण करिबा द्वारा ही ताहा होई परिबो। बाबा हेले श्रीमत दाता। बाबा कहुचंती गृहस्थ व्यवहार रे रुह, कर्मधंदा जहा भी कर, किंतु बापांको निश्चिंत मने पकाइबाको हेबो, एवं पवित्र हेबाकु पड़िबो। ବାସ ଯଦି ମନେ ନ ପକାଇବ ତେବେ କେଉଁଠି ନା କେଉଁଠି ରାବଣ ଠାରୁ ଧୋକା ଖାଇବାକୁ ପଡିବ। ସେଥିପାଇଁ ମୂଳ କଥା ହେଲା ବାବାଙ୍କୁ ମନେ ପକାଇବା। ବାବା ଏହା ବୁଝାଉଛନ୍ତି, ସେ ବାବାଙ୍କୁ ସ୍ମରଣ କରିବାକୁ ହେବ। ଦେହ ସହିତ ଦେହର ଯିଏ ବି ସମ୍ବନ୍ଧୀ ଅଛନ୍ତି ସେମାନଙ୍କୁ ଭୁଲି ନିଜକୁ ଆତ୍ମା ନିଶ୍ଚୟ କର। ବାବା ବାରମ୍ବାର ବୁଝାଉଛନ୍ତି ନିଜକୁ ଆତ୍ମା ମନେ କରି ବାବାଙ୍କୁ ସ୍ମରଣ କରିବାକୁ ହେବ, ନଚେତ ପୁଣି ଅନ୍ତିମ ସମୟରେ ବହୁତ ପଶ୍ଚାତାପ କରିବ, ବହୁତ ଧୋକା ଖାଇବ। ଏଭଳି ଜୋରରେ ଥାପଡ଼ ଲାଗିବ ଯାହାଦ୍ୱାରା ମାୟା ଏକଦମ କଳା ମୁହଁ କରାଇଦେବ। ବାବା ଆସୁଛନ୍ତି ଗୋରା ମୁହଁ କରିବା ପାଇଁ। ଏହି ସମୟରେ ସମସ୍ତେ ସମସ୍ତଙ୍କର ମୁହଁକୁ କଳା ବା ପତିତ କରିବାରେ ଲାଗିଛନ୍ତି। ଏକମାତ୍ର ବାବା ହିଁ ଗୋରା କରିଥାନ୍ତି ଯାହାଙ୍କ ଦ୍ୱାରା ତୁମେ ଗୋରା ହୋଇ ସ୍ୱର୍ଗର ମାଲିକ ହେବ। ଏହା ପତିତ ଦୁନିଆ ହିଁ ଅଟେ। ବାବା କେବଳ ପତିତ ମାନଙ୍କୁ ପବନ କରିବା ପାଇଁ ଆସୁଛନ୍ତି, ବାକି ତୁମର ବ୍ୟବସାୟ ଆଦି ସହିତ ବାବାଙ୍କର କୌଣସି ସମ୍ବନ୍ଧ ନାହିଁ। ଶରୀର ନିର୍ବାହ ପାଇଁ ତୁମକୁ ଯାହା କରିବାର ଅଛି କର। ବାବା ତ କେବଳ କହୁଛନ୍ତି ମନମନା ହବ, ତୁମେମାନେ ମଧ୍ୟ କହୁଛ ଆମେ କିପରି ପବିତ୍ର ଦୁନିଆର ମାଲିକ ହେବୁ। ବାବା କହୁଛନ୍ତି କେବଳ ମୋତେ ମନେ ପକାଅ, ବାସ୍ ପବିତ୍ର ହେବାର ଆଉ କୌଣସି ଉପାୟ ନାହିଁ। ଯେତେ ବି ଦାନ ପୁଣ୍ୟ ଆଦି କର ବା କେତେ ବି ପରିଶ୍ରମ କର, ଶରୀରକୁ କଷ୍ଟ ଦେଇ କେତେ ବି ନିଆଁରେ ଚାଲ, କିନ୍ତୁ ବାବାଙ୍କ ସ୍ମୃତି ବିନା ଆଉ କିଛି ବି କାମରେ ଆସିବ ନାହିଁ। ଏହା ବହୁତ ସରଳ କଥା, ଏହାକୁ କୁହାଯାଏ ସହଜ ଯୋଗ। ନିଜକୁ ପଚାର, ଆମେ ନିଜର ମିଠା ମିଠା ପିତାଙ୍କୁ ସାରା ଦିନରେ କେତେ ମନେ ପକାଉଛୁ? ନିଦ ସମୟରେ ତ କୌଣସି ପାପ ହେଉନାହିଁ, କାରଣ ଅଶରୀର ହୋଇଯାଇଥାନ୍ତି, ବାକି ଦିନ ସାରା ବହୁତ ପାପ କର୍ମ କରିଥାଏ ଏବଂ ପୁରୁଣା ପାପ ମଧ୍ୟ ବହୁତ ରହିଛି। ସେଥିପାଇଁ ୟାଦର ମେହନତ କରିବାକୁ ପଡିବ। ଏଠାକୁ ମଧୁବନକୁ ଆସୁଛ ତେବେ ୟାଦର ମେହନତ କରିବାକୁ ହେବ। ବାହାରର ବ୍ୟର୍ଥ ସଂକଳ୍ପକୁ ସମାପ୍ତ କରିଦିଅ, ନଚେ ତାହା ବାୟୁମଣ୍ଡଳକୁ ବହୁତ ଖରାପ କରିଦେଉଛି। ଘର ଜମିବାଡ଼ିର ବିଚାର ଆସୁଛି, କେତେବେଳେ ପିଲାଛୁଆ ମନେ ପଡ଼ିବେ, କେତେବେଳେ ଗୋରୁ ମନେ ପଡ଼ିବେ। ଏହିଭଳି ସଂକଳ୍ପ ଆସିଲେ ବାୟୁମଣ୍ଡଳକୁ ଖରାପ କରିଦେବେ, ନିଜେ ମେହନତ କରୁନଥିବାରୁ ବିଘ୍ନ ପକାଇଥାନ୍ତି। ଏସବୁ ବହୁତ ସୂକ୍ଷ୍ମ କଥା ଅଟେ। ତୁମେମାନେ ମଧ୍ୟ ବର୍ତ୍ତମାନ ଜାଣୁଛ, ପୁଣି ଆଉ କେବେ ଜାଣିବ ନାହିଁ। ବାବା ଏବେ ହିଁ ସମ୍ପତ୍ତି ଦେଉଛନ୍ତି, ତାପରେ ଅଧାକଳ୍ପ ପାଇଁ ନିଶ୍ଚିନ୍ତ ହୋଇଯାଉଛନ୍ତି। ଲୌକିକ ପିତାଙ୍କର ବିଚାର ଏବଂ ପାରଲୌକିକ ପିତାଙ୍କର ବିଚାର ମଧ୍ୟରେ କେତେ ଅନ୍ତର ରହିଛି। ବାବା କହୁଛନ୍ତି ଭକ୍ତି ମାର୍ଗରେ ମୋର କେତେ ଚିନ୍ତା ରହୁଛି, ଭକ୍ତମାନେ ବାରମ୍ବାର କେତେ ସ୍ମରଣ କରୁଛନ୍ତି, ସତ୍ୟ ଯୁଗରେ କେହି ବି ସ୍ମରଣ କରିନଥାନ୍ତି। ବାବା କହୁଛନ୍ତି ମୁଁ ତୁମକୁ ଏତେ ସୁଖ ଦେଉଛି ଯାହାକି ସେଠାରେ ମୋତେ ମନେ ପକାଇବାର ଆବଶ୍ୟକତା ହିଁ ରହିବ ନାହିଁ। ମୁଁ ଜାଣିଛି ମୋର ପିଲାମାନେ ସୁଖଧାମ ଶାନ୍ତିଧାମରେ ରହିଛନ୍ତି, ଆଉ କୌଣସି ମନୁଷ୍ୟ ଏକଥା ବୁଝିପାରିବେ ନାହିଁ। ଏହିଭଳି ବାବାଙ୍କ ଠାରେ ନିଶ୍ଚୟ ବୁଦ୍ଧି ରହିବାରେ ମାୟା ବିଘ୍ନ ପକାଉଛି। ବାବା କହୁଛନ୍ତି କେବଳ ମୋତେ ସ୍ମରଣ କର, ତେବେ ତୁମ ଭିତରେ ଯେଉଁ ଚାନ୍ଦି ତମ୍ବା ଲୁହାର ଖାଦ ମିଶିଯାଇଛି ତାହା ବାହାରିଯିବ। ସୁବର୍ଣ୍ଣ ଯୁଗରୁ ରୌପ୍ୟ ଯୁଗକୁ ଆସିବା ଦ୍ୱାରା ମଧ୍ୟ ଦୁଇ କଳା କମ୍ ହୋଇଥାଏ। ଏହିସବୁ କଥା ତୁମେ ଶୁଣୁଛ ଏବଂ ବୁଝୁଛ। ଯେ ପ୍ରକୃତ ବ୍ରାହ୍ମଣ ହୋଇଥିବେ ତାଙ୍କ ବୁଦ୍ଧିରେ ଭଲ ଭାବରେ ଧାରଣା ହେବ, ନଚେତ ଧାରଣା ହେବ ନାହିଁ, ଯୋଗ ଲାଗିବ ନାହିଁ। ସବୁକିଛି ବାବାଙ୍କ ସ୍ମୃତି ଉପରେ ହିଁ ନିର୍ଭର କରୁଛି। ବାରମ୍ବାର କୁହାଯାଉଛି ପିଲାମାନେ ବାବାଙ୍କୁ ମନେ ପକାଅ। ଏହି ବାବା ମଧ୍ୟ କହୁଛନ୍ତି ସେ ବାବାଙ୍କୁ ସ୍ମରଣ କର, ସେ ବାବା ନିଜେ ମଧ୍ୟ କହୁଛନ୍ତି ମୋତେ ମନେ ପକାଅ। ଆତ୍ମାମାନଙ୍କୁ କହୁଛନ୍ତି ହେ ସନ୍ତାନ ମାନେ, ଏହି କଥା ନିରାକାର ପରମପିତା ପରମାତ୍ମା ହିଁ ଆତ୍ମାମାନଙ୍କୁ କହୁଛନ୍ତି। ଏହା ହିଁ ହେଲା ମୂଳ କଥା। କେହି ବି ଆସିଲେ ତାଙ୍କୁ ପ୍ରଥମେ କୁହ ଯେ ବାବାଙ୍କୁ ସ୍ମରଣ କର, ଆଉ କୌଣସି ବିସ୍ତାରକୁ ଯାଅ ନାହିଁ, କେବଳ କୁହ ନିଜକୁ ଆତ୍ମା ମନେ କରି ବାବାଙ୍କୁ ସ୍ମରଣ କର। ଏହି କଥାକୁ ଭିତରେ ଭିତରେ ଚିନ୍ତନ କରିବାର ଅଛି। ମୁଁ ଆତ୍ମା ଅଟେ ଗାୟନ କରୁଛନ୍ତି ନା ତୁଳସୀ ଦାସ ଚନ୍ଦନ ଘିଷି ତିଳକ ତେତ ରଘୁବୀର। ଏହା କୌଣସି ସ୍ଥୂଳ ତିଳକ ନୁହେଁ। ତୁମେ ଜାଣୁଛ ଯେ ତିଳକ ବାସ୍ତବରେ ଏହି ସମୟର ସ୍ମୃତି ଚିହ୍ନଟେ। ତୁମେ ଯେତେ ୟାଦ କରୁଛ ସେତେ ନିଜକୁ ରାଜତ୍ୱର ତିଳକ ଦେଉଛ। ତୁମକୁ ରାଜତ୍ୱର ତିଳକ ମିଳିବ ଏବଂ ତୁମେ ଦିଅ ମୁକୁଟ ଧରି ହେବ। ରାଜତ୍ୱର ତିଳକ ମିଳିବ ଅର୍ଥାତ୍ ସ୍ୱର୍ଗର ମହାରାଜା ମହାରାଣୀ ହେବ। ବାବା କେତେ ସହଜ କଥା ଶୁଣାଉଛନ୍ତି। ବାସ କେବଳ ଏହି କଥା ମନେ ରଖ, ମୁଁ ଆତ୍ମା ଶରୀର ନୁହେଁ। ମୋତେ ବାପାଙ୍କ ଠାରୁ ସମ୍ପତ୍ତି ନେବାର ଅଛି। ତୁମେ ଜାଣିଛ ଆମେ ଆତ୍ମା ବିନ୍ଦୁ ସଦୃଶ ଅଟୁ, ବାବା ମଧ୍ୟ ବିନ୍ଦୁ ଅଟନ୍ତି। ବାବା ଜ୍ଞାନର ସାଗର ସୁଖର ସାଗର ଅଟନ୍ତି। ସେ ଆମକୁ ବରଦାନ ଦେଉଛନ୍ତି, ଏହାଙ୍କ ବ୍ରହ୍ମାଙ୍କ ପାର୍ଶ୍ୱରେ ଆସି ବସୁଛନ୍ତି। ଗୁରୁମାନେ ନିଜର ଶିଷ୍ୟମାନଙ୍କୁ ପାଖରେ ବସାଇ ଶିଖାଇଥାନ୍ତି, ଇଏ ମଧ୍ୟ ପାଖରେ ବସିଛନ୍ତି। ପିଲାମାନଙ୍କୁ କେବଳ କହୁଛନ୍ତି ନିଜକୁ ଆତ୍ମା ମନେ କର, ଏକମାତ୍ର ମୋତେ ମନେ ପକାଅ। ସତ୍ୟ ଯୁଗରେ ମଧ୍ୟ ତୁମେ ନିଜକୁ ଆତ୍ମା ମନେ କରୁଛ, କିନ୍ତୁ ବାପାଙ୍କୁ ଜାଣିନଥାଅ। କେବଳ ଏତିକି ଜାଣିଥାଅ, ମୁଁ ଆତ୍ମା ଶରୀର ତ୍ୟାଗ କରୁଛି, ପୁଣି ଆଉ ଗୋଟିଏ ନେଉଛି। ଡ୍ରାମା ଅନୁସାରେ ତୁମର ଅଭିନୟ ହିଁ ଏଇଭଳି, ସେଥିପାଇଁ ତୁମର ଆୟୁଷ ସେଠାରେ ଅଧିକ ହୋଇଥାଏ, ତୁମେ ପବିତ୍ର ରହିଥାଅ। ସତ୍ୟ ଯୁଗରେ ଆୟୁଷ ବଡ଼ ହୋଇଥାଏ, କଳି ଯୁଗରେ ଛୋଟ ହୋଇଯାଏ। ସେଠାରେ ହେଲେ ଯୋଗୀ, ଏଠାରେ ହେଲେ ଭୋଗୀ। ପବିତ୍ର ମାନେ ଯୋଗୀ ଅଟନ୍ତି, ସେଠାରେ ତା ରାବଣର ରାଜ୍ୟ ହିଁ ନାହିଁ। ଆୟୁଷ ମଧ୍ୟ ଲମ୍ବା ରହିଥାଏ, ଏଠାରେ ଆୟୁଷ କେତେ କମ୍ ହୋଇଯାଇଛି। ଏହାକୁ କର୍ମ ଭୋଗ କୁହାଯାଉଛି, ସେଠାରେ କେବେ ଅକାଳ ମୃତ୍ୟୁ ହୋଇନଥାଏ। ତେଣୁ ବାବା କହୁଛନ୍ତି, ଯଦି ମୋତେ ଜାଣିଗଲ ତେବେ ଶ୍ରୀମତ୍ରେ ଚାଲ, ଏକମାତ୍ର ବାବାଙ୍କୁ ସ୍ମରଣ କର, ନିଜକୁ ଆତ୍ମା ମନେ କର। ମୋତେ ଏବେ ଏହି ଶରୀରକୁ ଛାଡି ଯିବାର ଅଛି, ତେଣୁ ଯାହା କିଛି ସମୟ ବାକି ରହିଛି ତାକୁ ସେବାରେ ଲଗାଇବାର ଅଛି। ତୁମେ ପିଲାମାନେ ବହୁତ ଗରିବ ଅଟ, ସେଥିପାଇଁ ବାପାଙ୍କୁ ଦୟା ଲାଗୁଛି। ବୁଢ଼ୀ ମାତାମାନଙ୍କୁ କୁବ୍ଜାମାନଙ୍କୁ କୌଣସି କଷ୍ଟ ଦେଉନାହାନ୍ତି। ବୁଢ଼ୀମାନଙ୍କୁ କୁବ୍ଜା କୁହାଯାଏ। ବୁଢ଼ୀମାନଙ୍କୁ ବୁଝାଯାଉଛି ବାବାଙ୍କୁ ସ୍ମରଣ କର। ତୁମକୁ ଯଦି କେହି ପଚାରିବେ କୁଆଡେ ଯାଉଛ, କୁହ ଗୀତା ପାଠଶାଳାକୁ ଯାଉଛି। ପିଲାମାନେ ପ୍ରଦର୍ଶନୀ ଇତ୍ୟାଦିରେ କେତେ ଖର୍ଚ୍ଚ କରୁଛନ୍ତି, ଲେଖୁଛନ୍ତି ମଧ୍ୟ ଆମକ ବହୁତ ଭଲ ପ୍ରଭାବିତ ହେଲା। କିନ୍ତୁ ବାବା କହୁଛନ୍ତି, କେହି ଜଣେ ବି ଏଭଳି ଲେଖୁନାହାନ୍ତି ଯେ ନିଶ୍ଚିନ୍ତ ଭାବରେ ବର୍ତ୍ତମାନ ବେହଦର ପିତା ଏହି ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି, ତାଙ୍କଠାରୁ ହିଁ ସ୍ୱର୍ଗର ସମ୍ପତ୍ତି ମିଳିପାରିବ। ବାବା ବୁଝାଉଛନ୍ତି ଯେ ଜଣଙ୍କୁ ମଧ୍ୟ ନିଶ୍ଚୟ ହୋଇନାହିଁ, କେବଳ ପ୍ରଭାବିତ ହେଉଛନ୍ତି। ଏହି ଜ୍ଞାନ ବହୁତ ଭଲ ସିଡ଼ି ଚିତ୍ରକୁ ଠିକ ଭାବରେ ଦେଖାଇଛନ୍ତି, କିନ୍ତୁ ନିଜେ ଯୋଗରେ ରହି ତମ ପ୍ରଧାନରୁ ସତ ପ୍ରଧାନ ହେବେ ଏ କଥା କରୁନାହାନ୍ତି, କେବଳ କହୁଛନ୍ତି ପରମାତ୍ମାଙ୍କ ଠାରୁ ସମ୍ପତ୍ତି ପାଇବାର ଏହା ବହୁତ ଭଲ ଜ୍ଞାନ, କିନ୍ତୁ ନିଜେ ପାଇବୁ ତା ହୋଇପାରୁ ନାହିଁ, କିଛି ବି ପୁରୁଷାର୍ଥ କରୁନାହାନ୍ତି। ପ୍ରଜା ତ ଅନେକ ହେବେ, ବାକି ରାଜା ହେବା ପାଇଁ ମେହନତ କରିବାକୁ ହେବ। ପ୍ରତ୍ୟେକ ନିଜ ହୃଦୟକୁ ପଚାରନ୍ତୁ ଯେ ମୁଁ କେତେ ଦୂର ବାବାଙ୍କ ସ୍ମୃତିରେ ହର୍ଷିତ ରହୁଛି। ଆମେ ପୁନର୍ବାର ସେହିଭଳି ଦେବତା ହେବୁ, ଏହିଭଳି ନିଜ ସହିତ ଏକାନ୍ତରେ ବସି କଥାବାର୍ତ୍ତା କର, ଚେଷ୍ଟା କରି ଦେଖ। ବାବାଙ୍କୁ ୟାଦ କରୁଥାଅ, ତେବେ ବାବା ଗ୍ୟାରେଣ୍ଟି ଦେଉଛନ୍ତି ତୁମେ ଅଧକଳ୍ପ ପର୍ଯ୍ୟନ୍ତ କେବେ ହେଲେ କାନ୍ଦିବ ନାହିଁ। ଏବେ ତୁମେ କହୁଛ ବାବା ସେ ଆମକୁ ମାୟା ରାବଣ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି, ତେଣୁ ଯିଏ ଯେତେ ମେହନତ କରୁଛନ୍ତି ନିଜ ପାଇଁ ହିଁ କରୁଛନ୍ତି। ପୁଣି ତୁମେ ନୂଆ ଦୁନିଆରେ ଆସିବ, ପୁରୁଣା ଦୁନିଆର ହିସାବ କିତାବ ମଧ୍ୟ ଚୁକ୍ତ କରିବାକୁ ହେବ, କାରଣ ତୁମକୁ ତମ ପ୍ରଧାନରୁ ସତ୍ୟ ପ୍ରଧାନ ହେବାର ଅଛି। ପବିତ୍ର ହେବାର ଉପାୟ ମଧ୍ୟ ବାପା ବତାଉଛନ୍ତି। ଏହା ହେଉଛି ଅନ୍ତିମ ବିନାଶର ସମୟ, ସମସ୍ତଙ୍କର ବିନାଶ ହେବ, ନୂଆ ଦୁନିଆର ସ୍ଥାପନା ହେବ। ତୁମେ ଜାଣିଛ ଆମେ ଏହି ମୃତ୍ୟୁ ଲୋକରେ ଏହି ଶରୀରକୁ ଛାଡ଼ି ପୁଣି ନୂଆ ଦୁନିଆ ଅମର ଲୋକକୁ ଆସିବୁ। ଆମେ ନୂଆ ଦୁନିଆ ପାଇଁ ହିଁ ପାଠ ପଢ଼ୁଛୁ, ଆଉ କୌଣସି ଏପରି ପାଠଶାଳା ନାହିଁ ଯେଉଁଠି ଭବିଷ୍ୟତ ପାଇଁ ପାଠ ପଢ଼ାଉଥିବେ। ହଁ, ଯେଉଁମାନେ ବହୁତ ଦାନ ପୁଣ୍ୟ ଆଦି କରିଥାନ୍ତି ସେମାନେ ରାଜା ଘରେ ଜନ୍ମ ନେଇଥାନ୍ତି, ମୁଖରେ ସୁନାର ଚାମଚ ବୋଲି କୁହାଯାଏ। ସତ୍ୟ ଯୁଗରେ ଏହା ତୁମକୁ ମିଳିଥାଏ, ଏବଂ କଳି ଯୁଗରେ ମଧ୍ୟ ଯେଉଁମାନେ ରାଜା ଘରେ ଜନ୍ମ ନିଅନ୍ତି ସେମାନଙ୍କୁ ମଧ୍ୟ ମିଳିଥାଏ। ହେଲେ ବି ଏଠାରେ ତ ଅନେକ ପ୍ରକାରର ଦୁଃଖ ରହିଛି, ତୁମକୁ ତ ଭବିଷ୍ୟତ ଏକୋଇଶ ଜନ୍ମ ପାଇଁ କୌଣସି ଦୁଃଖ ମିଳିବ ନାହିଁ, ତେବେ ବେମାରୀରେ ପଡ଼ିବ ନାହିଁ। ସ୍ୱର୍ଗରେ ତୁମକୁ ସୁନା ଚାମଚ ମିଳିବ, ଏଠାରେ ହେଲା ଅଳ୍ପ କାଳର ରାଜତ୍ୱ, ତୁମର ହେଲା ଏକୋଇଶ ଜନ୍ମ ପାଇଁ। ଭଲ ଭାବରେ ବୁଝି ସୁଝି କାମ କରିବାକୁ ହେବ, ପୁଣି ଅନ୍ୟକୁ ବୁଝାଇବାକୁ ହେବ। ଏମିତି ନୁହେଁ ଯେ ଭକ୍ତି ମାର୍ଗରେ କେହି ରାଜା ହୋଇପାରିବେ ନାହିଁ। କେହି ଯଦି ଡାକ୍ତରଖାନା ବା କଲେଜ ଆଦି ଖୋଲିଥାନ୍ତି ତେବେ ତାଙ୍କୁ ମଧ୍ୟ ପ୍ରାରବ୍ଧ ମିଳିଥାଏ। ଯଦି ଡାକ୍ତରଖାନା ଖୋଲିଥିବେ ତେବେ ପରଜନ୍ମରେ ତାଙ୍କୁ ଭଲ ସ୍ୱାସ୍ଥ୍ୟ ମିଳିବ। କହିଥାନ୍ତି ନା ୟାଙ୍କୁ ସାରା ଜୀବନ ଭିତରେ କେବେ ଜ୍ୱର ମଧ୍ୟ ହୋଇନାହିଁ, ସେମାନେ ଦୀର୍ଘାୟୁ ହୋଇଥାନ୍ତି। ଯଦି ବହୁତ ଦାନ ପୁଣ୍ୟ କରିଥିବେ, ଡାକ୍ତରଖାନା ଆଦି ଖୋଲିଥିବେ, ତେବେ ଆୟୁଷ ବଢ଼ିଥାଏ। ଏଠାରେ ତ ଯୋଗ ଦ୍ୱାରା ତୁମେ ସଦା ସୁସ୍ଥ ଏବଂ ଧନବାନ ହେଉଛ, ଯୋଗ ଦ୍ୱାରା ତୁମେ ଏକୋଇଶ ଜନ୍ମ ପାଇଁ ସ୍ୱାସ୍ଥ୍ୟ ପ୍ରାପ୍ତ କରୁଛ। ଏହା ତ ବହୁତ ବଡ଼ ଡାକ୍ତରଖାନା ଏବଂ ବହୁତ ବଡ଼ କଲେଜ ଅଟେ। ବାବା ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝାଉଛନ୍ତି। ବାବା କହୁଛନ୍ତି ଯାହାକୁ ଯେଉଁଠି ଖୁସି ଲାଗୁଛି, ଯେଉଁଠି ମନ ଲାଗୁଛି ସେଠାରେ ଯାଇ ପାଠ ପଢ଼ିପାରିବ। ଏମିତି ନୁହେଁ ଯେ ଆମ ସେଣ୍ଟରକୁ ଆସନ୍ତୁ ତାଙ୍କ ପାଖକୁ କାହିଁକି ଯାଉଛନ୍ତି, ସେ କଥା ନୁହେଁ। ଯିଏ ଯେଉଁଠିକୁ ଯିବାକୁ ଚାହୁଁଛନ୍ତି ଯାଆନ୍ତୁ, କଥା ତ ଗୋଟିଏ, ମୁରଲୀ ତ ସମସ୍ତେ ପଢ଼ି ଶୁଣାଉଛନ୍ତି, ମୁରଲୀ ତ ଏଇଠାରୁ ଯାଉଛି, ପୁଣି କେହି ବିସ୍ତାରରେ ଭଲ ଭାବରେ ବୁଝାଉଛନ୍ତି, ଆଉ କେହି କେବଳ ପଢ଼ି ଶୁଣାଇ ଦେଉଛନ୍ତି, ଭାଷଣ କଲାବାଲା ଭଲ ଭାବରେ ଶୁଣାଉଥିବେ। କେଉଁଠି ବି ଭାଷଣ ହେଉ ପ୍ରଥମେ କୁହ, ଶିବାବା କହୁଛନ୍ତି ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ। କେତେ ସହଜ ଭାବରେ ବୁଝାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲେ ତ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ବାହାରର ବ୍ୟର୍ଥ ଚିନ୍ତନକୁ ଛାଡ଼ି ଏକାନ୍ତରେ ବସି ବାବାଙ୍କୁ ମନେ ପକାଇବାର ମେହନତ କରିବାକୁ ହେବ। ସକାଳୁ ସକାଳୁ ଉଠି ବିଚାର ସାଗର ମନ୍ଥନ କରିବା ସହିତ ନିଜର ଯୋଗର ଚାର୍ଟ ଦେଖିବାକୁ ହେବ। ନମ୍ବର ଦୁଇ, ଯେପରି ଭକ୍ତିରେ ଦାନ ପୁଣ୍ୟର ମହତ୍ଵ ରହିଛି ସେହିପରି ଜ୍ଞାନ ମାର୍ଗରେ ଯୋଗର ମହତ୍ଵ ରହିଛି, ତେଣୁ ଯୋଗ ଦ୍ୱାରା ଆତ୍ମାକୁ ସଦା ସୁସ୍ଥ ଏବଂ ସମ୍ପତ୍ତିବାନ କରିବାକୁ ହେବ, ଅଶରୀର ଅବସ୍ଥାରେ ରହିବାର ଅଭ୍ୟାସ କରିବାକୁ ହେବ। ବରଦାନ ଯୁଗଳ ରୂପର ସେବା ଦ୍ୱାରା ଆତ୍ମାମାନଙ୍କୁ ନିକଟ ସମ୍ବନ୍ଧରେ ଆଣୁଥିବା ଯୁଗଳ ରୂପଧାରୀ ଭବ। କେବଳ ବାଣୀ ଦ୍ୱାରା ସେବା କରିବା ଦ୍ୱାରା ପ୍ରଜା ଆତ୍ମାମାନେ ଜନ୍ମ ନେଇ ଚାଲିଛନ୍ତି, କିନ୍ତୁ ବାଣୀଠାରୁ ଉର୍ଦ୍ଧ୍ୱରେ ରହିବାର ସ୍ଥିତିରେ ସ୍ଥିତ ହୋଇ ତାପରେ ବାଣୀରେ ଆସ, ପ୍ରଥମେ ଅବ୍ୟକ୍ତ ସ୍ଥିତି ତାପରେ ବାଣୀ, ଏହିଭଳି ଯୁଗଳ ରୂପର ସେବା ହିଁ ଉତ୍ତରାଧିକାରୀ ଆତ୍ମାମାନଙ୍କୁ ପ୍ରସ୍ତୁତ କରିବ। ବାଣୀ ଦ୍ୱାରା ପ୍ରଭାବିତ ହେଉଥିବା ଆତ୍ମାମାନେ ଅନେକ ବାଣୀ ଶୁଣୁଥିବା କାରଣରୁ ଜନ୍ମ ମରଣ ଚକ୍ରରେ ଆସିଯାଇଥାନ୍ତି, କିନ୍ତୁ ଯୁଗଳ ରୂପଧାରୀ ହୋଇ ସେବା କରିବା ଦ୍ୱାରା ସେହି ଆତ୍ମାମାନଙ୍କ ଉପରେ ଅନ୍ୟ କୌଣସି ରୂପର ପ୍ରଭାବ ପଡ଼ିପାରିବ ନାହିଁ। ଶ୍ଲୋଗାନ ସାଧନ ଗୁଡ଼ିକ ପ୍ରତି ଆସକ୍ତ ହୋଇ ବେହଦର ବୈରାଗ୍ୟ ବୃତ୍ତିକୁ ସୁପ୍ତ କରିଦିଅ ନାହିଁ। ଅବ୍ୟକ୍ତ ଇଶାରା ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ଯେଉଁମାନେ ସହନଶୀଳ ସନ୍ତାନ ସେମାନେ ନିଜର ସହନଶୀଳତାର ଶକ୍ତି ଦ୍ୱାରା କିପରି ବି କଠୋର ସଂସ୍କାର ବାଲା ଆତ୍ମାକୁ କିପରି ବି କଠିନ କାର୍ଯ୍ୟକୁ ଶୀତଳ କରିଦେଇଥାନ୍ତି ବା ସହଜ କରିଦିଅନ୍ତି। ତେବେ ସହନଶୀଳତାର ଗୁଣ ସମ୍ପନ୍ନ ଆତ୍ମା ଗମ୍ଭୀର ମଧ୍ୟ ହୋଇଥିବ ଏବଂ ସବୁ କଥାର ଗଭୀରତାକୁ ଯାଇ ବିଚାର କରୁଥିବ। ସେ କେବେ ବି ବ୍ୟସ୍ତ ବିବ୍ରତ ହେବ ନାହିଁ, ଗଭୀରତାକୁ ଯାଇ ସଫଳତା ପ୍ରାପ୍ତ କରିବ। ଆଚ୍ଛା, ଓମ୍ ଶାନ୍ତି।